ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆୟୋଜନ ନୂତନ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସଂକଳ୍ପର ଅବସର ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସହ ଗତ ସନ୍ଧ୍ୟାରେ ମତ ବିନିମୟ ବେଳେ ଶ୍ରୀ ମାଝି କହିଛନ୍ତି, ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶର ଯାତ୍ରା ଜାରି ରହିଛି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ପ୍ରବାସୀ ଭାରତୀୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।
ଆଜି ଆମ ସରକାର ତରଫରୁ ମୁଁ ଆଜି ଘୋଷଣା କରିଛି, ଆମ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିର ଯେଉଁ ବିଭାଗ ଅଛି, ଏ ବିଭାଗ ତରଫରୁ ଆମର ଜଣେ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ପ୍ରବାସୀ ଓଡ଼ିଆମାନଙ୍କର ପାଇଁ ବିଶେଷ କରିଛି ଆମେ ସ୍ୱତନ୍ତ୍ର ଭାବରେ ଜଣେ ମନ୍ତ୍ରୀଙ୍କୁ ଆମେ ଦାୟିତ୍ୱ ଦେବା ପାଇଁ ଯାଉଛୁ ଏବଂ ସେ ସମସ୍ତ ପ୍ରକାରର ଆପଣମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ, କିଏ ଏଠି ଇନ୍ଭେଷ୍ଟମେଣ୍ଟ କରିବେ, କିଏ ଏଠି ଏଜୁକେସନରେ ପ୍ରମୁଖ ଭୂମିକା ନେଇକରି ଏଠି ପ୍ରତିଷ୍ଠାନ ପ୍ରତିଷ୍ଠା କରିବେ ସରକାରଙ୍କ ସହିତ, ଏବଂ ଆମେ ଏ ବିଭାଗ ତରଫରୁ ଗୋଟିଏ ସ୍ୱତନ୍ତ୍ର ଦାୟିତ୍ୱ ଦେବା କାମ ଆମେ ଆରମ୍ଭ କରୁଛୁ, ଏଭଳି ଏକ ଶୁଭ ମୁହୂର୍ତ୍ତ।
ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରଦର୍ଶନୀ ଆଜି ଏବଂ ଆସନ୍ତାକାଲି ଦୁଇଦିନ ପର୍ଯ୍ୟନ୍ତ ଖୋଲା ରହିବ। ସାଧାରଣ ଜନତା ଏହି ସମୟ ମଧ୍ୟରେ ପ୍ରଦର୍ଶନୀ ମଣ୍ଡପଗୁଡ଼ିକୁ ବୁଲି ଦେଖିପାରିବେ। ଟିକସ ହସ୍ତାନ୍ତର ବାବଦ ଅଗ୍ରିମ ଆକାରରେ କେନ୍ଦ୍ର ସରକାର ଓଡ଼ିଶାକୁ 7,834,80,00,000 ଟଙ୍କା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଏହି ଅର୍ଥ ରାଜ୍ୟର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଢେଙ୍କାନାଳ ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ଆଗ୍ନେୟ 2025 କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କ୍ରୀଡ଼ା ଏବଂ ଶିଳ୍ପାୟନ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ଏବଂ ବରପୁତ୍ରଙ୍କ ସ୍କୃତିଚାରଣ କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟର 9 ନୂତନ ମାର୍ଗରେ ଓଏସ୍ଆର୍ଟିସି ଦ୍ୱାରା ପରିଚାଳିତ 13 ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ସିଦ୍ଧ ଭୈରବୀ, କଣ୍ଟିଲୋସ୍ଥିତ ଗଣିଆ, କୋଟପାଡ଼, ଜୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀରୁ କେତେକ ବସ୍ ଚଳାଚଳ କରିବ। ସେହିପରି ଭୁବନେଶ୍ୱରରୁ ଇନ୍ଦ୍ରାବତୀ ଓ ବ୍ରହ୍ମପୁର, କଟକରୁ କୁନ୍ଦୁରା ଏବଂ ବ୍ରହ୍ମପୁରରୁ ରାଉରକେଲାକୁ ସିଧାସଳଖ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ଲୋକଙ୍କୁ ସୁବିଧା ଏବଂ ସୁଲଭ ଗମନାଗମନର ବ୍ୟବସ୍ଥା ପ୍ରଦାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମକର ସଂକ୍ରାନ୍ତି ଏବଂ ଠାକୁରଙ୍କର ଅନ୍ୟାନ୍ୟ ନୀତିକାନ୍ତି ତଥା ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। 16 ମରାମତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲାରେ ବାଲ୍ୟବିବାହ ବନ୍ଦ କରିବା ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍ତରୀୟ ପଦାଧିକାରୀ ଯୋଗଦେଇ ବାଲ୍ୟବିବାହର କାରଣ ଏବଂ ଏହାର ନିରାକରଣ ଦିଗରେ ମତ ବିନିମୟ କରିଥିଲେ। ଜିଲ୍ଲାର 68 ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବୈଠକରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ପରିଷଦର 6 ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଳି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା କରିଥିଲେ। ସୁବର୍ଣ୍ଣ ଲୋକ ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। 5 ଧରି ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ ବେଶ୍ ଆକର୍ଷଣୀୟ ହୋଇଥିଲା। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ହୋଇଛି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ତାମିଲନାଡୁ ସ୍ରଚିରାହ ବେଙ୍ଗଲ ଟାଇଗର୍ସକୁ 2-1 ଗୋଲ୍ରେ ପରାସ୍ତ କରିଛି। ଆଜି 2 ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦ ତୋଫାନ୍ସ ଏବଂ ସୋରମା ହକି କ୍ଲବ୍ ମଧ୍ୟରେ ସନ୍ଧ୍ୟା 6:00, ରାତି 8:15 ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ୟୁପି ରୁଦ୍ରସ୍ ମଧ୍ୟରେ ମୁକାବିଲା ହେବ। ରାଜ୍ୟରେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଶୀତର ପ୍ରକୋପ କ୍ରମଶଃ ହ୍ରାସ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।